ଓମ୍ ଶାନ୍ତି। 11 ଜୁଲାଇ 2025 ମସିହାର ମଧୁର ମହାବାକ୍ୟ। ମିଠେ ବଚ୍ଚେ, ପ୍ରଥମେ ସମସ୍ତଙ୍କୁ ବାବାଙ୍କର ପ୍ରକୃତ ପରିଚୟ ଦେଇ ଗୀତାର ଭଗବାନଙ୍କୁ ପ୍ରମାଣିତ କର, ତେବେ ଯାଇ ତୁମର ନାମ ପ୍ରସିଦ୍ଧ ହେବ। ପ୍ରଶ୍ନ, ତୁମେ ସନ୍ତାନମାନେ ଚାରି ଯୁଗରେ ଚକ୍ର ଲଗାଇଛ, ତାର ସ୍ମାରକୀ ରୂପରେ ଭକ୍ତିରେ ମଧ୍ୟ ପ୍ରଥା ଚାଲୁଛି, ତାହା କଣ? ଉତ୍ତର, ତୁମେ ପିଲାମାନେ ଚାରି ଯୁଗରେ ଚକ୍ର ଲଗାଇଛ, ସେଥିପାଇଁ ସେମାନେ ମଧ୍ୟ ସବୁ ଶାସ୍ତ୍ର ଚିତ୍ର ଆଦିକୁ ଗାଡ଼ିରେ ରଖି ଚତୁର୍ଦିଗରେ ପରିକ୍ରମା ଲଗାଉଛନ୍ତି, ପୁଣି ଘରକୁ ଆସି ସେଗୁଡ଼ିକୁ ରଖିଦେଉଛନ୍ତି। ତୁମେମାନେ ବ୍ରାହ୍ମଣ, ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ହେଉଛ। ଏହି ଚକ୍ର ବଦଳରେ ସେମାନେ ପରିକ୍ରମା କରାଇବା ଆରମ୍ଭ କରିଦେଇଛନ୍ତି, ଏହା ମଧ୍ୟ ଏକ ପ୍ରଥା ଅଟେ। ଓମ୍ ଶାନ୍ତି। ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି। ଯେତେବେଳେ କାହାକୁ ବୁଝାଉଛ, ତେବେ ପ୍ରଥମେ ଏକଥା ସ୍ପଷ୍ଟ ଭାବରେ ବୁଝାଇ ଦିଅ ଯେ ବାବା ଜଣେ ଅଟନ୍ତି। ପଚାରିବାର ନାହିଁ ଯେ ବାବା ଜଣେ ନା ଅନେକ ଅଟନ୍ତି, ଏମିତିରେ ତ ପୁଣି ଅନେକ କହିଦେବେ। କହିବାକୁ ହେବ ଯେ ରଚୟିତା ଈଶ୍ୱର ପିତା ଜଣେ ଅଟନ୍ତି, ସେ ସମସ୍ତ ଆତ୍ମାଙ୍କର ପିତା ଅଟନ୍ତି। ପ୍ରଥମେ ପ୍ରଥମେ ଏପରି ବି କହିବା ଅନୁଚିତ ଯେ ସେ ବିନ୍ଦୁ ଅଟନ୍ତି, ଏହା କହିବା ଦ୍ୱାରା ଦ୍ୱନ୍ଦ୍ୱରେ ପଡ଼ିଯିବେ। ପ୍ରଥମେ ତ ଏହି କଥାକୁ ଭଲ ଭାବରେ ବୁଝାଅ ଯେ ଆମର ପିତା ଦୁଇ ଜଣ, ଲୌକିକ ଏବଂ ପାରଲୌକିକ। ପ୍ରତ୍ୟେକଙ୍କର ଲୌକିକ ପିତା ତ ଅଛନ୍ତି, କିନ୍ତୁ ପାରଲୌକିକ ପିତାଙ୍କୁ କେହି ଖୁଦା, କେହି ଗଡ୍ ବୋଲି କହୁଛନ୍ତି। ସେ ଜଣେ ହିଁ ଅଟନ୍ତି, ସମସ୍ତେ ଜଣଙ୍କୁ ହିଁ ମନେ ପକାଉଛନ୍ତି। ପ୍ରଥମେ ପ୍ରଥମେ ଏହା ପକ୍କା ନିଶ୍ଚୟ କରା ଯେ ପିତା ହେଉଛନ୍ତି ସ୍ୱର୍ଗର ରଚୟିତା, ସେ ଏଠାକୁ ଆସିଥାନ୍ତି ସ୍ୱର୍ଗର ମାଲିକ କରାଇବା ପାଇଁ। ସେହି ଦିନଟିକୁ ଶିବ ଜୟନ୍ତୀ ମଧ୍ୟ କୁହାଯାଉଛି, ଏ କଥା ମଧ୍ୟ ତୁମେମାନେ ଜାଣିଛ। ସ୍ୱର୍ଗର ରଚୟିତା ଭାରତରେ ହିଁ ସ୍ୱର୍ଗ ରଚନା କରୁଛନ୍ତି, ଯେଉଁଠି ଦେବୀ ଦେବତା ମାନଙ୍କର ହିଁ ରାଜ୍ୟ ହେଉଛି। ତେଣୁ ପ୍ରଥମେ ପ୍ରଥମେ ବାବାଙ୍କର ହିଁ ପରିଚୟ ଦେବାକୁ ହେବ, ତାଙ୍କର ନାମ ହିଁ ହେଉଛି ଶିବ। ଗୀତାରେ ଭଗବାନ ବାଚ ଶବ୍ଦ ରହିଛି ନା, ପ୍ରଥମେ ପ୍ରଥମେ ଏହା ନିଶ୍ଚୟ କରାଇ ଲେଖାଇ ନେବା ଉଚିତ। ଗୀତାରେ ଅଛି ଭଗବାନ ବାଚ, ମୁଁ ତୁମମାନଙ୍କୁ ରାଜଯୋଗ ଶିଖାଉଛି, ଅର୍ଥାତ୍ ନରରୁ ନାରାୟଣ କରାଉଛି, ଏହା କିଏ କରିପାରିବେ? ଏ କଥା ନିଶ୍ଚୟ ବୁଝାଇବାକୁ ହେବ। ଭଗବାନ କିଏ, ପୁଣି ଏ କଥା ମଧ୍ୟ ବୁଝାଇବାକୁ ପଡିବ। ସତ୍ୟଯୁଗରେ ପ୍ରଥମ ନମ୍ବରରେ ଯେଉଁ ଲକ୍ଷ୍ମୀନାରାୟଣ ଅଛନ୍ତି, ନିଶ୍ଚୟ ସେ 84 ଜନ୍ମ ନେଉଥିବେ। ପଛରେ ପୁଣି ଅନ୍ୟ ସବୁ ଧର୍ମାବଲମ୍ବୀ ମାନେ ଆସୁଛନ୍ତି, ସେମାନଙ୍କର ଏତେ ଜନ୍ମ ହୋଇପାରିବ ନାହିଁ। ପ୍ରଥମେ ଆସୁଥିବା ଆତ୍ମା ମାନେ ହିଁ 84 ଜନ୍ମ ନେଇଥାନ୍ତି, ସତ୍ୟଯୁଗରେ ତ କିଛି ଶିଖନ୍ତି ନାହିଁ, ନିଶ୍ଚୟ ସଙ୍ଗମରେ ହିଁ ଶିଖୁଛନ୍ତି। ତେଣୁ ପ୍ରଥମେ ପ୍ରଥମେ ବାବାଙ୍କର ପରିଚୟ ଦେବାକୁ ହେବ, ଯେପରି ଆତ୍ମାକୁ ଦେଖି ହେଉ ନାହିଁ, ଅନୁଭବ କରି ହେଉଛି, ସେହିପରି ପରମାତ୍ମାଙ୍କୁ ମଧ୍ୟ ଦେଖିପାରିବ ନାହିଁ। ବୁଦ୍ଧି ଦ୍ୱାରା ଜାଣୁଛନ୍ତି ସେ ଆମ ଆତ୍ମାମାନଙ୍କର ପିତା ଅଟନ୍ତି, ତାଙ୍କୁ କୁହାଯାଉଛି ପରମ ଆତ୍ମା, ସେ ସଦା ପବିତ୍ର ଅଟନ୍ତି, ତାଙ୍କୁ ଆସି ପତିତ ଦୁନିଆକୁ ପବିତ୍ର କରିବାକୁ ପଡୁଛି। ତେଣୁ ପ୍ରଥମ କଥା ହେଲା ବାବା ଜଣେ ଅଟନ୍ତି, ଏହାକୁ ପ୍ରମାଣିତ କରି ବତାଇବା ଦ୍ୱାରା ଗୀତାର ଭଗବାନ ଶ୍ରୀକୃଷ୍ଣ ନୁହନ୍ତି, ଏହା ମଧ୍ୟ ପ୍ରମାଣିତ ହୋଇଯିବ। ତୁମ ସନ୍ତାନମାନଙ୍କୁ ପ୍ରମାଣିତ କରି ବତାଇବାକୁ ହେବ ଯେ ଏକ ଭଗବାନଙ୍କୁ ହିଁ ସତ୍ୟ ବୋଲି କୁହାଯାଏ, ବାକି କର୍ମ କାଣ୍ଡ ଅଥବା ତୀର୍ଥ ଆଦିର କଥା ସବୁ ଭକ୍ତିର ଶାସ୍ତ୍ରରେ ଅଛି। ଜ୍ଞାନରେ ଏହାର ତ କୌଣସି ବର୍ଣ୍ଣନା ନାହିଁ, ଏଠାରେ କୌଣସି ଶାସ୍ତ୍ର ନାହିଁ। ବାବା ଆସି ସମସ୍ତ ରହସ୍ୟ ବୁଝାଉଛନ୍ତି। ପ୍ରଥମେ ତୁମେ ସନ୍ତାନ ମାନେ ଏହି କଥା ଉପରେ ବିଜୟ ପ୍ରାପ୍ତ କରିବ ଯେ ଭଗବାନ ଏକ ନିରାକାର ଅଟନ୍ତି, ଶରୀରଧାରୀ ନୁହନ୍ତି। ପରମ ପିତା ପରମାତ୍ମା ଶିବ ଭଗବାନ ବାଚ ଜ୍ଞାନର ସାଗର ସମସ୍ତଙ୍କର ସେ ପିତା ଅଟନ୍ତି। ଶ୍ରୀକୃଷ୍ଣ ତ ସମସ୍ତଙ୍କର ପିତା ହୋଇପାରିବେ ନାହିଁ, ସେ କାହାକୁ କହିପାରିବେ ନାହିଁ ଯେ ଦେହର ସବୁ ଧର୍ମକୁ ଛାଡ଼ି ମତେ ମନେ ପକାଅ, ଏହା ବହୁତ ସହଜ କଥା। କିନ୍ତୁ ମନୁଷ୍ୟ ଶାସ୍ତ୍ର ଆଦି ପଢି ପଢି ଭକ୍ତିରେ ପକ୍କା ହୋଇଗଲେଣି। ଆଜିକାଲି ଶାସ୍ତ୍ର ଆଦିକୁ ଗାଡ଼ିରେ ରଖି ପରିକ୍ରମା କରୁଛନ୍ତି, ଚିତ୍ର ଗ୍ରନ୍ଥ ଆଦି ଗୁଡିକୁ ମଧ୍ୟ ପରିକ୍ରମା କରାଉଛନ୍ତି, ପୁଣି ଘରକୁ ଆଣି ରଖିଦେଉଛନ୍ତି। ଏବେ ତୁମେ ସନ୍ତାନ ମାନେ ଜାଣୁଛ, ଆମେ ଦେବତାରୁ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ହୋଇ ଏହିଭଳି ଚକ୍ର ଲଗାଇଛ। ଚକ୍ର ବଦଳରେ ସେମାନେ ପୁଣି ପରିକ୍ରମା କରାଇ ଘରେ ରଖିଦେଉଛନ୍ତି। ସେମାନେ ପରିକ୍ରମା କରାଇବା ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ଦିନ ରଖିଥାନ୍ତି। ତେଣୁ ପ୍ରଥମେ ଏହା ପ୍ରମାଣିତ କରି ବତାଇବାକୁ ହେବ ଯେ ଶ୍ରୀକୃଷ୍ଣ ଭଗବାନ ବାଚ ଠିକ ନୁହେଁ, କିନ୍ତୁ ଶିବ ଭଗବାନ ବାଚ ଅଟେ। ଶିବ ହିଁ ପୁନର୍ଜନ୍ମ ରହିତ, ସେ ଆସୁଛନ୍ତି ନିଶ୍ଚୟ, କିନ୍ତୁ ତାଙ୍କର ଦିବ୍ୟ ଜନ୍ମ ହେଉଛି। ଭାଗୀରଥଙ୍କ ଶରୀରରେ ଆସି ସବାର ହେଉଛନ୍ତି, ପତିତ ମାନଙ୍କୁ ଆସି ପବିତ୍ର କରାଉଛନ୍ତି। ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତର ରହସ୍ୟ ବୁଝାଉଛନ୍ତି, ଯେଉଁ ଜ୍ଞାନ ଆଉ କେହି ଜାଣନ୍ତି ନାହିଁ। ବାବାଙ୍କୁ ନିଜେ ଆସି ନିଜର ପରିଚୟ ଦେବାକୁ ପଡୁଛି। ମୁଖ୍ୟ କଥା ହିଁ ହେଉଛି ବାବାଙ୍କର ପରିଚୟ ଦେବା, ସେ ହିଁ ଗୀତାର ଭଗବାନ ଅଟନ୍ତି। ଏହାକୁ ତୁମେ ଯଦି ପ୍ରମାଣିତ କରି ବତାଇବ ତେବେ ତୁମର ନାମ ବହୁତ ପ୍ରସିଦ୍ଧ ହୋଇଯିବ। ତେଣୁ ଏପରି ପର୍ଚ୍ଚା ତିଆରି କରି ସେଥିରେ ଚିତ୍ର ଆଦି କରି ଉଡ଼ାଜାହାଜରୁ ପକାଇବା ଉଚିତ। ବାବା ମୁଖ୍ୟ ମୁଖ୍ୟ କଥା ବୁଝାଉଛନ୍ତି, ତୁମର ମୁଖ୍ୟ ଗୋଟିଏ କଥାରେ ବିଜୟ ପ୍ରାପ୍ତ ହୋଇଗଲେ ତୁମେ ବିଜୟୀ ହୋଇଯିବ, ଏଥିରେ ତୁମର ନାମ ବହୁତ ପ୍ରସିଦ୍ଧ ହେଉଛି, ଏଥିରେ କେହି ଖିଟପିଟ କରିବେ ନାହିଁ। ଏହା ବହୁତ ସ୍ପଷ୍ଟ କଥା। ବାବା କହୁଛନ୍ତି ମୁଁ ସର୍ବବ୍ୟାପୀ କିପରି ହୋଇପାରିବି, ମୁଁ ତ ଆସି ପିଲାମାନଙ୍କୁ ଜ୍ଞାନ ଶୁଣାଉଛି, ଡାକୁଛନ୍ତି ମଧ୍ୟ ଆସି ପାବନ କରାଅ, ରଚୟିତା ଏବଂ ରଚନାର ଜ୍ଞାନ ଶୁଣାଅ। ମହିମା ମଧ୍ୟ ବାବାଙ୍କର ଅଲଗା ଏବଂ ଶ୍ରୀକୃଷ୍ଣଙ୍କର ଅଲଗା, ଏପରି ନୁହେଁ ଶିବ ବାବା ଆସି ପୁଣି ଶ୍ରୀକୃଷ୍ଣ ଅଥବା ନାରାୟଣ ହେଉଛନ୍ତି, 84 ଜନ୍ମରେ ଆସୁଛନ୍ତି ନା। ତୁମମାନଙ୍କର ବୁଦ୍ଧି ଏହି ସମସ୍ତ କଥା ବୁଝାଇବାରେ ଲାଗି ରହିବା ଉଚିତ। ମୁଖ୍ୟ ହେଉଛି ହିଁ ଗୀତା ଭଗବାନ ବାଚ କୁହାଯାଉଛି, ନିଶ୍ଚୟ ଭଗବାନଙ୍କୁ ମୁଖ ଦରକାର ନା। ବାବା ତ ହେଉଛନ୍ତି ନିରାକାର, ଆତ୍ମା ମୁଖ ବିନା କଥା କହିବ କିପରି, ସେଥିପାଇଁ କହୁଛନ୍ତି ମୁଁ ସାଧାରଣ ଶରୀରର ଆଧାର ନେଉଛି। ତେଣୁ ଯିଏ ପ୍ରଥମେ ଲକ୍ଷ୍ମୀନାରାୟଣ ହେଉଛନ୍ତି ସେ ହିଁ 84 ଜନ୍ମ ନେଇ ଶେଷ ସମୟ ଆସିଲେ ପୁଣି ତାଙ୍କରି ହିଁ ଶରୀରରେ ବାବା ଆସୁଛନ୍ତି। ସେ ଶ୍ରୀକୃଷ୍ଣଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମରେ ଆସୁଛନ୍ତି। ଏହିପରି ବିଚାର ସାଗର ମନ୍ଥନ କର, କାହାକୁ କିପରି ବୁଝାଇବୁ, ଗୋଟିଏ କଥାରେ ତୁମମାନଙ୍କର ନାମ ପ୍ରସିଦ୍ଧ ହୋଇଯିବ। ରଚୟିତା ବାବାଙ୍କ ବିଷୟରେ ସମସ୍ତ ଜଣା ପଡିଯିବ। ପୁଣି ତୁମମାନଙ୍କ ପାଖକୁ ବହୁତ ଆସିବେ, ତୁମମାନଙ୍କୁ ଡାକିବେ ଯେ ଏଠାରେ ଆସି ଭାଷଣ କର। ସେଥିପାଇଁ ପ୍ରଥମେ ଭଗବାନ କିଏ ଏକଥା ସିଦ୍ଧ କର। ତୁମେ ସନ୍ତାନ ମାନେ ଜାଣିଛ, ବାବାଙ୍କ ଠାରୁ ଆମେ ସ୍ୱର୍ଗର ବର୍ଷା ନେଉଛୁ। ବାବା ପ୍ରତ୍ୟେକ 5000 ବର୍ଷ ପରେ ଭାରତକୁ ହିଁ ଭାଗ୍ୟଶାଳୀ ରଥରେ ଆସୁଛନ୍ତି। ଇଏ ହେଉଛନ୍ତି ସୌଭାଗ୍ୟଶାଳୀ, ଯେଉଁ ରଥରେ ଭଗବାନ ଆସି ବସୁଛନ୍ତି। ଏହା କଣ କମ କଥା, ଭଗବାନ ୟାଙ୍କ ଶରୀରରେ ପ୍ରବେଶ କରି ସନ୍ତାନ ମାନଙ୍କୁ ବୁଝାଉଛନ୍ତି ଯେ ମୁଁ ବହୁତ ଜନ୍ମର ଶେଷରେ ୟାଙ୍କ ଶରୀରରେ ପ୍ରବେଶ କରୁଛି। ଇଏ ଶ୍ରୀକୃଷ୍ଣଙ୍କର ଆତ୍ମାର ରଥ ନା, ସେ ନିଜେ କୃଷ୍ଣ ତ ନୁହନ୍ତି, ଏହା ତାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମ ଅଟେ। ପ୍ରତ୍ୟେକ ଜନ୍ମରେ ଚେହେରା ବୃତ୍ତି ଆଦି ବଦଳି ଯାଇଥାଏ। ବହୁତ ଜନ୍ମର ଅନ୍ତିମ ଜନ୍ମରେ ଯାହାଙ୍କ ଭିତରେ ପ୍ରବେଶ କରୁଛି ସେ ପୁଣି ଶ୍ରୀକୃଷ୍ଣ ହେଉଛନ୍ତି। ସଙ୍ଗମ ଯୁଗରେ ହିଁ ବାବା ଆସୁଛନ୍ତି, ଆମେ ମଧ୍ୟ ବାବାଙ୍କର ହୋଇ ବାବାଙ୍କ ଠାରୁ ସମ୍ପତ୍ତି ନେଉଛୁ। ବାବା ପାଠ ପଢାଇ ସାଥିରେ ନେଇଯାଉଛନ୍ତି, ଆଉ କୌଣସି ଅସୁବିଧାର କଥା ନାହିଁ। ବାବା କହୁଛନ୍ତି କେବଳ ମତେ ମନେ ପକାଅ। ତେଣୁ ଭଲ ଭାବେ ବିଚାର କରିବା ଦରକାର ଯେ କିପରି ଭାବେ ଲେଖିବୁ। ଏହା ହେଉଛି ମୁଖ୍ୟ ଭୁଲ, ଯେଉଁ କାରଣରୁ ଭାରତ ଅସତ୍ୟ ଅଧର୍ମୀ ଦରିଦ୍ର ହୋଇଯାଇଛି। ବାବା ପୁଣି ଆସି ରାଜଯୋଗ ଶିଖାଉଛନ୍ତି, ଭାରତକୁ ସତ୍ ଚରିତ୍ର ଆଉ ଧନବାନ କରୁଛନ୍ତି, ସାରା ଦୁନିଆକୁ ସତ୍ ଚରିତ୍ର କରୁଛନ୍ତି। ସେ ସମୟରେ ସାରା ବିଶ୍ୱର ମାଲିକ ତୁମେମାନେ ହିଁ ହେବ, ଯେପରି କହିଥାନ୍ତି ୱେସି ୟୁ ଲଙ୍ଗ ଲାଇଫ୍ ଏଣ୍ଡ ପ୍ରସ୍ପରିଟି, ଅର୍ଥାତ୍ ଦୀର୍ଘାୟୁ ଏବଂ ସମୃଦ୍ଧିର ଆଶୀର୍ବାଦ କରୁଛି। ବାବା ଆଶୀର୍ବାଦ ଦେଉନାହାନ୍ତି କି ସର୍ବଦା ଜୀବିତ ରହିଥାଅ। ସାଧୁମାନେ କହୁଛନ୍ତି ଅମର ହୁଅ, ତୁମେମାନେ ଏବେ ବୁଝୁଛ ଯେ ଅମର ନିଶ୍ଚୟ ଅମରପୁରୀରେ ହିଁ ହେବେ, ମୃତ୍ୟୁ ଲୋକରେ ପୁଣି ଅମର ରୁହ ବୋଲି କିପରି କହିବେ। ତେଣୁ ସନ୍ତାନ ମାନେ ଯେତେବେଳେ ସଭାରି କରିଥାନ୍ତି ବାବାଙ୍କୁ ମତ ପଚାରିଥାନ୍ତି, ବାବା ଆଗୁଆ ମତ ଦେଉଛନ୍ତି କି ନିଜ ନିଜର ମତ ଲେଖିକରି ପଠାଅ। ପୁଣି ଭଲେ ଏକାଠି ବି ହୋଇଥାଉ, ମୁରଲୀରେ ତ ମତ ଲେଖିଲେ ସମସ୍ତଙ୍କ ପାଖରେ ପହଞ୍ଚି ପାରିବ, 2-3 ହଜାର ଟଙ୍କାର ଖର୍ଚ୍ଚରୁ ବଞ୍ଚିଯିବ। ଏହି 2-3 ହଜାର ଟଙ୍କାରେ 2-3ଟି ସେଣ୍ଟର ଖୋଲିପାରିବ, ଚିତ୍ର ଆଦି ନେଇ ଗାଁ ଗାଁକୁ ଯିବା ଦରକାର। ତୁମ ସନ୍ତାନ ମାନଙ୍କର ଅଧିକ ଜିଜ୍ଞାସା ସୂକ୍ଷ୍ମବତନର କଥାରେ ରହିବା ଉଚିତ ନୁହେଁ। ବ୍ରହ୍ମା ବିଷ୍ଣୁ ଶଙ୍କର ଆଦିଙ୍କର ଚିତ୍ର ଉପରେ ଅଳ୍ପ ବୁଝାଯାଇଥାଏ, ଏମାନଙ୍କର ମଝିରେ ଅଳ୍ପ ପାଠ ରହିଛି। ତୁମେମାନେ ଯାଉଛ ମିଶୁଛ, ବାକି ଆଉ କିଛି ନାହିଁ, ସେଥିପାଇଁ ଏଥିରେ ଅଧିକ ଜିଜ୍ଞାସା ରଖାଯାଏ ନାହିଁ। ଏଠାକୁ ଆତ୍ମାକୁ ଡକାଯାଇଥାଏ, ତାଙ୍କୁ ଦେଖାଇଥାନ୍ତି, କେହି କେହି ଆସି କାନ୍ଦିଥାନ୍ତି ମଧ୍ୟ, କେହି ସ୍ନେହର ସହ ମିଶିଥାନ୍ତି, କେହି ଦୁଃଖର ଲୁହ ଗଡାଇଥାନ୍ତି। ଏସବୁ ଡ୍ରାମାରେ ପାର୍ଟ ରହିଛି, ଯାହାକୁ କଥୋପକଥନ କୁହାଯାଏ। ଦୁନିଆରେ ତ ବ୍ରାହ୍ମଣ ଶରୀରରେ କାହାର ଆତ୍ମାକୁ ଡାକିଥାନ୍ତି, ପୁଣି ତାଙ୍କୁ କପଡା ଆଦି ପିନ୍ଧାଇଥାନ୍ତି। ତେବେ ଶରୀର ତ ଶେଷ ହୋଇଗଲା, ବାକି ପିନ୍ଧିବ କିଏ, ତୁମମାନଙ୍କର ସେହି ପ୍ରଥା ନାହିଁ, କାନ୍ଦିବାର କୌଣସି କଥା ହିଁ ନାହିଁ। ସର୍ବୋଚ୍ଚ ହେବାକୁ ପଡିବ, ତେବେ ଏହା କିପରି ହେବ, ନିଶ୍ଚୟ ମଝିରେ ସଙ୍ଗମ ଯୁଗ ରହିଛି ଯେଉଁଥିରେ ପବିତ୍ର ହୋଇଥାନ୍ତି। ତୁମେମାନେ ଗୋଟିଏ କଥା ପ୍ରମାଣିତ କରି ଦେଖାଇଲେ କହିବେ ଏମାନେ ବିଲକୁଲ ଠିକ ବତାଉଛନ୍ତି, ଭଗବାନ କେବେ ମିଛ କୁହନ୍ତି ନାହିଁ। ପୁଣି ବହୁତଙ୍କର ସ୍ନେହ ମଧ୍ୟ ହେବ, ବହୁତ ଆସିବେ, ଠିକ ସମୟରେ ପିଲାମାନଙ୍କୁ ସବୁ ପଏଣ୍ଟସ ମଧ୍ୟ ମିଳିଥାଏ। ପଛକୁ କଣ କଣ ହେବ ତାହା ମଧ୍ୟ ଦେଖିବ। ଚଢେଇ ଲାଗିବ, ବମ୍ ପଡିବ, ପ୍ରଥମେ ବିନାଶ ବିଦେଶରୁ ଆରମ୍ଭ ହେବ। ଏଠାରେ ରକ୍ତ ନଦୀ ବହିବ, ପୁଣି ଘିଅ ଦୁଧର ନଦୀ ବହିବ। ପ୍ରଥମେ ଗଣ୍ଡଗୋଳର ସୂତ୍ରପାତ ବିଲାତରୁ ବାହାରିବ। ସେହିଠାରେ ହିଁ ଡରର ଆଶଙ୍କା ରହିଛି। କେତେ ବଡ ବଡ଼ ବମ୍ ତିଆରି କରୁଛନ୍ତି, କଣ ସବୁ ସେଥିରେ ପକାଉଛନ୍ତି, ଯାହା ଏକଦମ ସହରକୁ ସମାପ୍ତ କରିଦେଉଛି। ଏହା ମଧ୍ୟ କହିବାକୁ ହେବ, କିଏ ସ୍ୱର୍ଗର ରାଜତ୍ୱର ସ୍ଥାପନ କରୁଛନ୍ତି? ସ୍ୱର୍ଗୀୟ ଈଶ୍ୱରୀୟ ପିତା, ଈଶ୍ୱର ପିତା ନିଶ୍ଚୟ ସଙ୍ଗମରେ ଆସୁଛନ୍ତି। ତୁମେ ଜାଣିଛ, ବର୍ତ୍ତମାନ ହେଉଛି ସଙ୍ଗମ ଯୁଗ। ତୁମମାନଙ୍କୁ ବାବାଙ୍କ ସ୍ମୃତିରେ ରହିବାର ମୁଖ୍ୟ କଥା ବୁଝାଯାଉଛି, ଯାହା ଦ୍ୱାରା ହିଁ ପାପ କଟିବ। ଭଗବାନ ଯେତେବେଳେ ଆସିଥିଲେ କହିଥିଲେ ଯେ କେବଳ ମତେ ମନେ ପକାଅ, ତେବେ ତୁମେ ସତୁ ପ୍ରଧାନ ହୋଇଯିବ, ମୁକ୍ତିଧାମକୁ ଯିବ। ପୁଣି ପ୍ରଥମରୁ ଆରମ୍ଭ କରି ଚକ୍ରର ପୁନରାବୃତ୍ତି ହେବ। ଦୈବୀ ଧର୍ମ, ଇସଲାମୀ ଧର୍ମ, ବୌଦ୍ଧ ଧର୍ମ, ତୁମ ବିଦ୍ୟାର୍ଥୀମାନଙ୍କ ବୁଦ୍ଧିରେ ଏହି ସମସ୍ତ ନଲେଜ ବା ଜ୍ଞାନ ରହିବା ଉଚିତ। ଖୁସି ରହୁଛି, ଆମେ କେତେ ରୋଜଗାର କରୁଛୁ। ଏହି ଅମର କଥା ଅମର ବାବା ତୁମମାନଙ୍କୁ ହିଁ ଶୁଣାଉଛନ୍ତି। ତୁମମାନଙ୍କର ଅନେକ ନାମ ରଖିଦେଇଛନ୍ତି। ମୁଖ୍ୟ ହେଲା ପ୍ରଥମେ ଦୈବୀ ଧର୍ମ, ପୁଣି ତାପରେ ସମସ୍ତଙ୍କର ବୃଦ୍ଧି ହୋଇ ବୃକ୍ଷ ବଢି ଚାଲିଛି। ଅନେକ ଧର୍ମ ଅନେକ ମତ ହୋଇଯାଇଥାଏ। ଏହା ଏକମାତ୍ର ଧର୍ମ ଯାହାକି ଏକମାତ୍ର ଶ୍ରୀମତ ଦ୍ୱାରା ସ୍ଥାପନ ହେଉଛି, ଦ୍ୱିତୀୟର କଥା ନାହିଁ। ଏହି ରୁହାନି ଜ୍ଞାନ ରୁହାନି ବାବା ବସି ତୁମ ସନ୍ତାନ ମାନଙ୍କୁ ବୁଝାଉଛନ୍ତି। ତେଣୁ ତୁମ ସନ୍ତାନ ମାନଙ୍କୁ ଖୁସିରେ ମଧ୍ୟ ରହିବା ଦରକାର। ତୁମେମାନେ ଜାଣୁଛ, ବାବା ଆମକୁ ପଢାଉଛନ୍ତି। ତୁମେମାନେ ମଧ୍ୟ ଅନୁଭବରୁ କହୁଛ ଯେ ଏହି ଶୁଦ୍ଧ ଅହଙ୍କାର ରହିବା ଉଚିତ, ଭଗବାନ ଆମକୁ ପଢାଉଛନ୍ତି। ତେବେ ଆଉ କଣ ଦରକାର? ଯେବେ ଆମେ ବିଶ୍ୱର ମାଲିକ ହେଉଛୁ, ତେଣୁ ଖୁସି କାହିଁକି ରହୁନାହିଁ? ଅର୍ଥାତ୍ ନିଶ୍ଚୟରେ କେଉଁଠି ସଂଶୟ ରହୁଛି? ବାବାଙ୍କ ପ୍ରତି ସଂଶୟ ଆଣିବା ଉଚିତ ନୁହେଁ। ମାୟା ସଂଶୟରେ ପକାଇ ଭୁଲାଇ ଦେଉଛି। ବାବା ବୁଝାଇଛନ୍ତି, ମାୟା ଆଖି ଦ୍ୱାରା ବହୁତ ଧୋକା ଦେଉଛି। ଭଲ ଜିନିଷ ଦେଖିଲେ ଖାଇବା ପାଇଁ ମନ ଚଞ୍ଚଳ ହେଉଛି, ଆଖି ଦ୍ୱାରା ଦେଖିବାରୁ ମାରିବା ପାଇଁ କ୍ରୋଧ ଆସୁଛି। ନ ଦେଖିଲେ ମାରିବେ କିପରି? ଆଖି ଦ୍ୱାରା ଦେଖିବାରୁ ଲୋଭ ମୋହ ମଧ୍ୟ ଆସୁଛି। ମୁଖ୍ୟ ଧୋକା ଆଖି ଦେଉଛି, ଏହା ଉପରେ ପୁରା ନଜର ରଖିବାକୁ ହେବ। ଆତ୍ମାକୁ ଜ୍ଞାନ ମିଳିଥାଏ, ତେଣୁ ପୁଣି ବିକାର ପଣିଆ ଛାଡି ଯାଇଥାଏ। ଏପରି ନୁହେଁ ଯେ ଆଖିକୁ ବାହାର କରିଦେବାକୁ ହେବ। ତୁମମାନଙ୍କୁ ତ ବିକାରୀ ଦୃଷ୍ଟିକୁ ନିର୍ବିକାରୀ କରିବାକୁ ହେବ। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର। ସର୍ବଦା ଏହି ନିଶା ବା ଖୁସିରେ ରହିବାକୁ ହେବ ଯେ ଆମକୁ ଭଗବାନ ପାଠ ପଢାଉଛନ୍ତି। କୌଣସି କଥାରେ ସଂଶୟ ବୁଦ୍ଧି ହେବାର ନାହିଁ। ମନ ଭିତରେ ଶୁଦ୍ଧ ଅହଙ୍କାର ରଖିବାକୁ ହେବ। ଦୁଇ ନମ୍ବର, ସୂକ୍ଷ୍ମବତନ ବିଷୟରେ ଅଧିକ ଆଗ୍ରହ ରଖିବାର ନାହିଁ। ଆତ୍ମାକୁ ସତ୍ୱ ପ୍ରଧାନ କରିବା ପାଇଁ ପୁରା ପୁରା ପୁରୁଷାର୍ଥ କରିବାକୁ ହେବ। ପରସ୍ପର ମଧ୍ୟରେ ବିଚାର ବିମର୍ଶ କରି ସମସ୍ତଙ୍କୁ ବାବାଙ୍କର ପ୍ରକୃତ ପରିଚୟ ଦେବାକୁ ହେବ। ବରଦାନ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବା ପାଇଁ ପୁରୁଷାର୍ଥର ଗତିକୁ ତୀବ୍ର ବେଗୀ ଏବଂ ବ୍ରେକକୁ ମଜବୁତ ରଖିବା ରଖୁଥିବା ଯଥାର୍ଥ ଯୋଗୀ ହୁଅ। ବର୍ତ୍ତମାନ ସମୟ ଅନୁସାରେ ପୁରୁଷାର୍ଥର ଗତି ତୀବ୍ର ବେଗୀ ଏବଂ ବ୍ରେକ୍ ମଜବୁତ ରହିବା ଉଚିତ। ତେବେ ଯାଇ ଅନ୍ତିମ ସମୟରେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇପାରିବ, କାହିଁକି ନା ସେହି ସମୟରେ ପରିସ୍ଥିତି ଗୁଡିକ ବୁଦ୍ଧିରେ ଅନେକ ପ୍ରକାରର ସଂକଳ୍ପ ଉତ୍ପନ୍ନ କରାଇଦେବ। ତେଣୁ ସେହିଭଳି ସମୟରେ ସବୁ ସଂକଳ୍ପ ଠାରୁ ଉର୍ଦ୍ଧ୍ୱରେ ରହି ଗୋଟିଏ ହିଁ ସଂକଳ୍ପରେ ସ୍ଥିତ ହେବାର ଅଭ୍ୟାସ ଥିବା ଆବଶ୍ୟକ। ଯେଉଁ ସମୟରେ ବୁଦ୍ଧି ଅନେକ ପ୍ରକାରର ବିସ୍ତାର ଭିତରେ ଘୁରି ବୁଲୁଥିବ, ଏହି ସମୟରେ ତାକୁ ବନ୍ଦ କରିବାର ଶକ୍ତିଶାଳୀ ଅଭ୍ୟାସ ଦରକାର। ଷ୍ଟପ୍ କରିବା ମାତ୍ରକେ ଷ୍ଟପ୍ ହେଉଥିବ, ଯେତେ ସମୟ ଇଚ୍ଛା ସେତିକି ସମୟ ପର୍ଯ୍ୟନ୍ତ ବୁଦ୍ଧିକୁ ଗୋଟିଏ ସଂକଳ୍ପରେ ସ୍ଥିତ କରିଦେବା, ଏହା ହିଁ ହେଉଛି ଯଥାର୍ଥ ଯୁଗ। ସ୍ଲୋଗାନ, ତୁମେ ସମସ୍ତେ ଆଜ୍ଞାଧୀନ ସେବକ ଅଟ, ସେଥିପାଇଁ କେବେ ବି ବେପରୁଆ ହୋଇପାରିବ ନାହିଁ। କାରଣ ସେବକର ଅର୍ଥ ହେଲା ସର୍ବଦା ସେବାରେ ଉପସ୍ଥିତ ରହିବା। ଅବ୍ୟକ୍ତି ସାରା ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ଯେପରି ଇଞ୍ଜେକ୍ସନ ମାଧ୍ୟମରେ ରକ୍ତରେ ଶକ୍ତି ଭରି ଦିଆଯାଇପାରୁଛି, ସେହିପରି ତୁମମାନଙ୍କର ଶ୍ରେଷ୍ଠ ସଂକଳ୍ପ ଇଞ୍ଜେକ୍ସନ ଭଳି କାମ କରିବ। ତୁମମାନଙ୍କ ସଂକଳ୍ପ ଦ୍ଵାରା ଅନ୍ୟମାନଙ୍କର ସଂକଳ୍ପରେ ଶକ୍ତି ଆସିଯାଉଥିବ। ବର୍ତ୍ତମାନ ଏଭଳି ସେବାର ବହୁତ ଆବଶ୍ୟକତା ରହିଛି। ନିଜର ସୁରକ୍ଷା ପାଇଁ ମଧ୍ୟ ଶୁଭ ଏବଂ ଶ୍ରେଷ୍ଠ ସଂକଳ୍ପର ଶକ୍ତିକୁ ଏବଂ ନିର୍ଭୟତାର ଶକ୍ତିକୁ ଜମା କର, ତେବେ ଯାଇ ତୁମର ଅନ୍ତିମ ସମୟ ସୁଖମୟ ହେବ ଏବଂ ତୁମେ ବେହଦ ସେବାର କାର୍ଯ୍ୟରେ ସହଯୋଗୀ ହୋଇ ବେହଦ ବିଶ୍ୱର ରାଜ୍ୟ ଅଧିକାରୀ ହୋଇପାରିବ। ଓମ୍ ଶାନ୍ତି।